ହ୍ୟାଲୋ, ମୁଁ ସବିତା ନାୟକ କହୁଥିଲି। ଆଉ ପାଣି ଟିକେ ଅସୁବିଧା, ପାଣି ବହୁତ ଗୋଳି ଆସୁଛି, କାଦୁଅ ଆସୁଛି, ତାପରେ ପାଇପ୍ ଫାଟିଗଲେ କାହାର ବି ଆସୁନାହାନ୍ତି କମ୍ପ୍ଲେନ୍ ଶୁଣିବାକୁ, ଇଏ କରିବାକୁ। ତାପରେ ପାଣି ଏଟିଏମ୍ ହେଇଯାଇଛି, କିନ୍ତୁ ପାଣି ଟିକେ ନାହିଁ। ଏଟିଏମ୍ ବସିନି, ଟାଙ୍କି ବସିନି। ଆଉ ରୋଡ୍ ଘାଟ ତ ଆସିକି ହଉନି, ଆସିକି 10-15 ବର୍ଷ ହେଲାଣି, ରୋଡ୍ ଟିକେ କେହି ବୁଝାବୁଝି କରୁନାହାନ୍ତି। ଖାଲ ଢିପ କାଦୁଅ ଫାଦୁଅରେ ସବୁ ଯାଉଛନ୍ତି ସବୁ, ସେଟା ମଶା ଗାଡି ଆସୁନି। ତାପରେ ପାଣି ସପ୍ଲାଏ ପାଇଁ ଠିକ୍ ଟାଇମ୍ରେ ଛାଡୁନାହାନ୍ତି, ମନ ଇଚ୍ଛା ଛାଡୁଛନ୍ତି। ଟିକେ ରୋଡ୍ ଫୋଡ୍ ଟିକେ କାମ ହେଲେ ଟିକେ ଭଲ ହୁଅନ୍ତା। ଇଲେକ୍ଟ୍ରି ଲାଇନ୍ ବଲ୍ ଗୁଡା ସବୁ ଫ୍ରିଜ୍ ଅଛି, ଅନ୍ଧାରରେ ଲୋକ ସବୁ ରହୁଛନ୍ତି ସବୁ। ଟିକେ କାମ ନ ହେଲେ ଟିକେ ଭଲ ହେଇଯାଏ, ଲୋକ ସବୁ ଭଲ ହେଇକି ଚଳନ୍ତେ।